ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ତାତିଲେ ଶିକ୍ଷକ, 28 ତାରିଖରେ ହିଞ୍ଜଳିରେ କରିବେ ବିଶାଳ ପଦଯାତ୍ରା, 26ରେ ରାଜପଥ ଅବରୋଧ, 30ରେ ସଚିବାଳୟ ଘେରାଉ, ବୈଠକ ହେଲାନି, ପୁଣି ଆଜିକୁ ସମୟ ଧାର୍ଯ୍ୟ। ପୁଣି ଥରେ ଶିକ୍ଷକଙ୍କୁ ଭଣ୍ଡାଇଲେ ସରକାର। ଆଜି ଅପରାହ୍ନରେ ବୈଠକ ପାଇଁ ଡକାଯାଇଥିଲା, ଶିକ୍ଷକ ସଂଗଠନ ନେତାମାନେ ଭୁବନେଶ୍ୱରରେ ପହଞ୍ଚିଲେ, ହେଲେ ଶେଷ ମୁହୂର୍ତ୍ତରେ ମନ୍ତ୍ରୀସ୍ତରୀୟ ବୈଠକ ବାତିଲ କରିଦିଆଗଲା, ଯାହାକୁ ନେଇ ଶିକ୍ଷକ ସଂଗଠନ ଗୁଡ଼ିକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ଉପରୁ କଟକଣା ଉଠିବ, ପ୍ରତିବନ୍ଧକ ଯୋଗୁଁ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା। ଗୃହ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ହେବ ସବୁଜ ସଙ୍କେତ। ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ଗମନାଗମନ ଉପରେ ଆଉ କୌଣସି ପ୍ରକାର ପ୍ରତିବନ୍ଧକ ରହିବନି। ବିଦେଶୀ ପର୍ଯ୍ୟଟକ ଯେଉଁଠି ବୁଲିବାକୁ ଚାହିଁବେ ସେଠାକୁ ଯାଇପାରିବେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆରମ୍ଭ କରି ଅତି ଦୁର୍ଗମ ଅଞ୍ଚଳକୁ ବି ବୁଲିବାକୁ ଯାଇପାରିବେ, ଏପରିକି ସେମାନଙ୍କ ପାଇଁ ଉକ୍ତ ଅଞ୍ଚଳର ରହିବାର ବ୍ୟବସ୍ଥା ଯୋଗାଇବାକୁ ପର୍ଯ୍ୟଟନ ବିଭାଗ ଯୋଜନା କରୁଛି। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା, ବର୍ଷକୁ ଖର୍ଚ୍ଚ 6,000 କୋଟି। ଖଣି ଭିତ୍ତିକ ରାଜ୍ୟ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ପ୍ରତିବର୍ଷ 6,000 କୋଟି ଟଙ୍କା ବିନିଯୋଗ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଥିବା ଏହି ଯୋଜନାରେ ଖଣି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନଙ୍କର ସ୍ୱାସ୍ଥ୍ୟ, ପରିବେଶ ଏବଂ ଅର୍ଥନୈତିକ ଅବସ୍ଥାର ସୁଧାର କରାଯିବ। ଆୟରଲାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରାପତ୍ତା ପରିଷଦ ପାଇଁ ସମର୍ଥନ ଲୋଡ଼ିଲେ। ଜାତିସଂଘ ନିରାପତ୍ତା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟରଲାଣ୍ଡର ସମର୍ଥନ ଲୋଡ଼ିଛନ୍ତି। ଏହାଛଡ଼ା ପରମାଣୁ ସାମଗ୍ରୀ ଯୋଗାଣକାରୀ ଗୋଷ୍ଠୀ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ରପ୍ତାନୀ ନିୟନ୍ତ୍ରଣ ସଂସ୍ଥାରେ ସଦସ୍ୟ ହେବାକୁ ଆୟରଲାଣ୍ଡ ଭାରତକୁ ସହାୟତା କରିବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।